ओम शांति। अमृत धारा कार्यक्रम तरफ रु आध्यात्म प्रेमी भाई और भौणी मानकु आज पुनी थरे स्वागत करुची। आज आमे समस्ते चर्चा करिवा शिव एवं शंकर उभयंक भितरे पार्थक्य रहिची ना उभय एक अटंती। तो प्रथम रे लोक शिवंकर महिमारे स्तुतिगान करके कहते शिव शंभु भोलानाथ। देखिले शंभु शब्दर अर्थ यदि शांतिदाता एवं शंकर शब्दर अर्थ भी सही शांतिदाता, तेणु कई ताको अपहरण से कर दी थे, कन्फ्यूजन करके कर दी थे कि शिव शंकर भोलानाथ। प्रथम रे शिव शंभु भोलानाथ कहते लोक शिव शंकर भोलानाथ कहते, तेणु नाम भितरे तार अर्थर समानता थिवारु लोक शिवंकु शंकर बोली कहिदेले। किंतु रूप भितरे तो उभयंकर बहुत पार्थक्य रहिछि, तेनो लोक कोन पई शिवंकु शंकर सहित पुनी कन्फ्यूजन कले। शिव आउ शंकर देखंदु उभयंकर रूप भितरे बहुत पार्थक्य रहिछि, किंतु जेतेबेले नृत्यकला चित्रकला मा नाट्यकला रे जेतेबेले आध्यात्मिक वस्तु को रूपांतरित करा जाए, से समय रे जिमती आम भारतवर्ष रे आपण अनेक नाटक देखिथिबे बा चलचित्र देखिथिबे जोठी भारतवर्ष रे गंगा नदी को गोटे नारी रूप रे चित्रित कर दिया हेछि, इमती अनेक प्रकार गच्छ पर्वत नदी पृथ्वी आदि को मनीष रूप से चित्रकलारे बा नाट्यकलारे रूपांतरित करके देखा जाए। तो सिमती ये आध्यात्मिक विषय वस्तु गुड़ाक जेतेबेले चित्रकला माध्यम द्वारा व्यक्त करने चित्रकार चेष्टा करिछि बा नाट्यकलारे सेटाकु रूपांतरित करने जेतेबेले प्रचेष्टा करा जायछि सेतेबेले अनेक कथा को व्यक्त करिया पई जो प्रदर्शन कराई सेथरे किछिटा सामंजस्य रही जाई, किंतु मु गोटे सुंदर उदाहरण देले ए कथाटा प्रांजल हबो। मन करंतु आमे समस्ते किछि भाई भणी मिसिकी गोटे नाटक करिया, जो नाटक रे स्वयं परमात्मांकर भी किछिटा सेठी अभिनय रही एवं आम मानकर भी अभिनय रही। तो भगवान तो निराकार ज्योति स्वरूप, तांगर कौन से आमर शारीरिक रूप नाही, तांकु जेतेबेले नाट्यकलारे आमे रूपांतरित करिया पई चाहूचू लोक सम्मुखरे भगवान को प्रदर्शन करिया पई चाहूचू किमती आनिबा, भगवान किमती डायलॉग कहिबे, किमती गोटे बिंदु को किमती स्टेज सामना रे देखेबा, किमती व्यक्त करिया कहंतु। तेणु भगवान को गोटे मनीष रूप से जदि स्टेज को न आणवा एवं भगवान कहे किमती तुम अभिनय करे किमती, तेणु जितेबले ये आध्यात्मिक विषय वस्तु को जितेबले आम नाट्यकलारे रूपांतरित करने प्रचेषा करते शिव को गोटे जोगी रूप से चित्रित कर आम जदि परमात्मा को मन करूँ कौन नाटक आम करे से भगवान किसी रोल अच्छी भगवान को गोटे हिपिकट रखिथिव लंबा कली रखिथिव बेल बटम पिंधिथिव बा कोट बोट सोट पिंधिथिव जने लोक को छेड़ा करके ताकु भगवान कहिकि तार अभिनय करे भल देखा जाओ कि आप चिंता करंतु। जेहेतु परमात्मा जोगीश्वर समस्त को जोग शिक्षा दियंती, तेणु गोटे जोगी रूप से ही आप दर्शक वृंद सामने आणवे हाँ ना नहीं। ଯେତେବେଳେ ନାଟ୍ୟକଳାରେ ପରମାତ୍ମାଙ୍କୁ ପ୍ରଦର୍ଶନ କରିବା ପାଇଁ ଯେତେବେଳେ ଗୋଟେ ଯୋଗୀ ରୂପ ଦେଇ ଦିଆହେଲା ଏବଂ ଶଙ୍କରଙ୍କ ନିଜ ରୂପ ହିଁ ଗୋଟେ ଯୋଗୀ ରୂପ, ତାହେଲେ ଉଭୟଙ୍କ ରୂପ ଭିତରେ କିଛିଟା ସାମଞ୍ଜସ୍ୟ ଦେଖିବାକୁ ଆସିଲା ଏବଂ ଲୋକ ଉଭୟଙ୍କୁ ସମାନ ବୋଲି ଭାବିନେଲେ, କନ୍ଫ୍ୟୁଜନ୍ ହୋଇଗଲା। ତ ଯେତେବେଳେ ଆଧ୍ୟାତ୍ମିକ ରହସ୍ୟକୁ ଚିତ୍ରକଳା ବା ନୃତ୍ୟକଳା ନାଟ୍ୟକଳାରେ ଯେତେବେଳେ ରୂପାନ୍ତରିତ କରିବା ପାଇଁ ପ୍ରଦର୍ଶନ କରିବା ପାଇଁ ମଣିଷ ଚେଷ୍ଟା କରିଛି, ସେତେବେଳେ ପରମାତ୍ମାଙ୍କୁ କିଛିଟା ଏମିତି ମଣିଷ ରୂପ ଦେଇଦେଇଛି, ସେତେବେଳେ ହିଁ ଶିବ ଆଉ ଶଙ୍କରଙ୍କ ଭିତରେ ଲୋକଙ୍କର କନ୍ଫ୍ୟୁଜନ୍ ହେବାର ଆରମ୍ଭ ହୋଇଯାଇଛି ଏବଂ ସମାନ ବୋଲି ଭାବି ନେଇଛନ୍ତି। ତେଣୁ ଭକ୍ତବୃନ୍ଦ ଯେତେବେଳେ ଶିବଙ୍କୁ ଧ୍ୟାନ କରନ୍ତି, ତାଙ୍କ ମାନସ ପଟଳରେ ଜଣେ ଜଟାଜୁଟଧାରୀ ଜଟାରେ ଚନ୍ଦ୍ର ଶୋଭିତ ଏବଂ ତାଙ୍କ ଗଳାରେ ନାଗସାପ ଦେଖାଯାଉଛି, ହାତରେ କମଣ୍ଡଳ ରହିଛି, ମାଳା ରହିଛି ଏବଂ ବ୍ୟାଘ୍ର ଚର୍ମ ପିନ୍ଧିକି ବସିକି ସାଧନା କରୁଛନ୍ତି, ଏମିତି ଗୋଟେ ରୂପ ତାଙ୍କ ମାନସ ପଟଳକୁ ଆସିଯାଉଛି। କିନ୍ତୁ ବାସ୍ତବରେ ସେହି ରୂପ ପରମାତ୍ମାଙ୍କ ରୂପ ନୁହେଁ। ପରମାତ୍ମା ରୂପ ତ ଜ୍ୟୋତି ବିନ୍ଦୁ ସ୍ୱରୂପ ଅଟେ। ସତ୍ୟମ ଶିବମ ସୁନ୍ଦରମ, ଯେଉଁ ରୂପ ସଦା ସର୍ବଦା ସୁନ୍ଦର ଅଟେ, ମନୋଲୋଭା ଅଟେ, ଯେଉଁଠି ବୁଦ୍ଧିକୁ ମନକୁ ଆମେ ଏକାଗ୍ର କଲେ ଆମର ଜନ୍ମ ଜନ୍ମାନ୍ତର ପାପ ବିନିଷ୍ଠ ହେବ, ସେହି ହେଉଛି ଜ୍ୟୋତି ବିନ୍ଦୁ ସ୍ୱରୂପ, ବୁଝିଲେ। ତ ଶିବ ଆଉ ଶଙ୍କରଙ୍କ ରୂପ ଭିତରେ ଲୋକଙ୍କର ଅନେକ କନ୍ଫ୍ୟୁଜନ୍ ବା ମନ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଯାଇଛି ଏବଂ ଉଭୟଙ୍କୁ ସମାନ ବୋଲି ଭାବି ନେଇଛନ୍ତି, କିନ୍ତୁ ସେଇଟା ସତ୍ୟ ନୁହେଁ। ସତ୍ୟ ତ ବାସ୍ତବରେ ଶଙ୍କର ହେଉଛନ୍ତି ରଚନା, ଶିବ ହେଉଛନ୍ତି ରଚୟିତା। ଏବଂ ଲୋକ ଯେତେବେଳେ ଦେଖିଲେ ଶିବ ବ୍ୟାଘ୍ର ଚର୍ମ ପିନ୍ଧୁଛନ୍ତି ବା ଲଙ୍ଗଳା ଏବଂ ବିଭୂତି ଲେପନ କରୁଛନ୍ତି, ତାଙ୍କ ଜଟାରେ ତାଙ୍କ ଗଳାରେ ହାତରେ ସବୁ ସାପଗୁଡ଼ା ଗୋଡ଼େଇକି ରହିଛନ୍ତି, ଶ୍ମଶାନରେ ସବୁ ବୁଲୁଛନ୍ତି, ଗୋଟେ ବୃଷଭ ଉପରେ ସେ ବସିକି ତାକୁ ବାହାନ ବନେଇଛନ୍ତି, ଯେତେବେଳେ ଏମିତି ରୂପ ଦେଖିଛନ୍ତି, ପରିକଳ୍ପନା କରି ଦିଆହେଇଛି ମଣିଷ ଭିତରେ ଶିବଙ୍କ ପ୍ରତି ଯୋଉ ଭାବନା, ଯୋଉ ଶ୍ରଦ୍ଧା, ତାଙ୍କ ପ୍ରତି ଯୋଉ ଭକ୍ତି, ସେଇଟା ବାସ୍ତବରେ କମ୍ ହୋଇଯାଇଛି। ପ୍ରଥମରେ ଲୋକ ଶୈବ ଥିଲେ, କିନ୍ତୁ ପରେ କାଳକ୍ରମରେ ପୁଣି ବୈଷ୍ଣବ ହୋଇଯାଇଛନ୍ତି। ତ ଭାରତର ଇତିହାସ ଯଦି ଆପଣ ଦେଖିବେ, ସମଗ୍ର ବିଶ୍ୱର ଇତିହାସରେ ବି ବହୁତ ପ୍ରାଚୀନ କାଳରେ ଆମ ଭାରତବର୍ଷରେ ପ୍ରଥମରେ ଲୋକ ଶୈବ ଥିଲେ, ପଶୁପତି ଶିବଙ୍କୁ କୁହାଯାଏ, ତାଙ୍କର ପୂଜା କରୁଥିଲେ। ମହେଞ୍ଜୋଦାରୋ, ହରପ୍ପା ଆଦି ଆଦି ଯୋଉ ପ୍ରାଚୀନ ପ୍ରସ୍ତର ଯୁଗର ଇତିହାସ କଥା ଆମେ ପଢ଼ୁଛେ, ସେଠି ଦେଖିବେ ସମସ୍ତେ ପ୍ରଥମରେ ଶିବଙ୍କୁ ପୂଜା କରୁଥିଲେ, ଶିବଙ୍କର ଉପାସନା କରୁଥିଲେ, ଶୈବ ଥିଲେ। କିନ୍ତୁ କାଳକ୍ରମେ ଯେତେବେଳେ ଜ୍ୟୋତିବିନ୍ଦୁ ସ୍ୱରୂପ ଲୋକଙ୍କୁ ବିସ୍ମୃତି ହୋଇଯାଇଛି ଏବଂ ଶିବଙ୍କୁ ଶଙ୍କରଙ୍କ ସହିତ କନ୍ଫ୍ୟୁଜନ୍ କରିକି ଜଣେ ଏମିତି ଜଟାଜୁଟଧାରୀ ବିଭୂତି ଲେପନବାଲା, ଏମିତି ବ୍ୟାଘ୍ର ଚର୍ମ ପିନ୍ଧିଥିବା ବାଲା, ବୃଷଭ ଉପରେ ପଶିକି ଶ୍ମଶାନରେ ବୁଲୁଥିବା ବାଲା, ଏମିତି ଯେତେବେଳେ ଭାବି ନେଇଛନ୍ତି, ମନରେ ଭ୍ରାନ୍ତି ଆସିଯାଇଛି, ସେତେବେଳେ ଶିବଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଭାବନା କମ୍ ହୋଇକି ପୁଣି ଲୋକ ବିଷ୍ଣୁଙ୍କର ଭକ୍ତି କରିବାର ଆରମ୍ଭ କରିଛନ୍ତି। ଶିବଙ୍କୁ ବାସ୍ତବରେ ଅନାଦି କୁହାଯାଏ, ସବୁଠୁ ଆଦି, ସବୁଠୁ ମୂଳ ସେ ହେଉଛନ୍ତି। କିନ୍ତୁ ପରେ ଲୋକ ଧୀରେ ଧୀରେ ବୈଷ୍ଣବ ହୋଇଗଲେ ଏବଂ ଯେତେବେଳେ କିଛି ଲୋକ ସମ୍ପ୍ରଦାୟ ବୈଷ୍ଣବ ହେବା ଆରମ୍ଭ କଲେ, ଶିବ ଏବଂ କିଛି ଶୈବ ଥିଲେ, ପୁଣି କିଛି ବୈଷ୍ଣବ ହୋଇଗଲେ, ଠିକ କଥା ଯାହା ବି ହେଲା, କିନ୍ତୁ ଉଭୟଙ୍କ ଭିତରେ ଯେତେବେଳେ କଳହ କଳେଶ ଆରମ୍ଭ ହେଲା, ଝଗଡ଼ା ଝାଟି ହେବା ଆରମ୍ଭ କଲା, ଲୋକ ଶୈବ କହିଲେ ଶିବ ବଡ଼, ବୈଷ୍ଣବ କହିଲେ ବିଷ୍ଣୁ ବଡ଼, ନିଜ ଭିତରେ ଝଗଡ଼ା ଆରମ୍ଭ କଲେ, କିଛି ଲୋକ ପୁଣି ଏସବୁ ଦେଖିକି ବିତୃଷ୍ଣା ଆସିଲା, ସେମାନେ ସବୁ ଦୁର୍ଗା, କାଳୀ, ଅମ୍ବା, ଗାୟତ୍ରୀ ଆଦି ଆଦି ଶକ୍ତିମାନଙ୍କୁ ଉପାସନା କରିବା ଆରମ୍ଭ କଲେ। ତେଣୁ ଶାକ୍ତ ଆରମ୍ଭ ହୋଇଗଲେ ଆଉ ଗୋଟେ ଦଳ ଲୋକ, ସେମାନେ ବି ନିଜ ନିଜ ଭିତରେ ଏମିତି ଝଗଡ଼ା ଝାଟି ଆରମ୍ଭ ହେଲା, ପୁଣି କିଛି ଲୋକ ଗଣପତ୍ୟ, ଗଣପତି ବା ଗଣେଶଙ୍କୁ ପୂଜା କରିବା ଆରମ୍ଭ କଲେ। ଆଜି ସମାଜର ଅବସ୍ଥା ଦେଖିଲେ ଯେତେ ଲୋକଙ୍କୁ ସେତେ ମତ, କିଏ କାହାକୁ ପୂଜା କରୁଛି, କିଏ କାହାକୁ ପୂଜା କରୁଛି, କିଏ କାହାକୁ ମାନୁଛି, କିଏ କାହାକୁ ମାନୁଛି। କିନ୍ତୁ ଏମିତି ଗୋଟେ ସମୟ ଥିଲା ଯେତେବେଳେ ଧରାପୃଷ୍ଠରେ ସମସ୍ତେ ଶିବଙ୍କୁ ହିଁ ମାନୁଥିଲେ, ଶିବଙ୍କୁ ହିଁ ପୂଜା କରୁଥିଲେ। ତ ମନରେ ପ୍ରଶ୍ନ ଆସେ, ଶିବଙ୍କୁ ଯେଉଁ ରୂପ ଦେଖାଇ ଦିଆହେଇଛି ଏବଂ ଶଙ୍କରଙ୍କ ଯେଉଁ ରୂପ, ବାସ୍ତବରେ ଶଙ୍କର କେବଳ ଜଣେ ସାଧାରଣ ତପସ୍ୱୀ ରୂପରେ ଶଙ୍କରଙ୍କ ଚିତ୍ରକାର ଚିତ୍ର ବନେଇଛି, ସାଧାରଣ ଜଣେ ତପସ୍ୱୀ। କିନ୍ତୁ ଶିବଙ୍କୁ ଯେତେବେଳେ ଗୋଟେ ଯୋଗୀ ରୂପ ଦେଇକି ତାଙ୍କୁ ଚିତ୍ରିତ କରାହେଇଛି, ତାଙ୍କ ଜଟାରେ ଚନ୍ଦ୍ରମା, ତାଙ୍କ ଗଳାରେ ସାପ ଏବଂ ରୁଦ୍ରାକ୍ଷମାଳା, ଜଟାରୁ ଗଙ୍ଗା ବାହାରୁଛି, ହାତରେ ତ୍ରିଶୂଳ ଅଛି, ଡମ୍ବରୁ ଅଛି, କମଣ୍ଡଳୁ ଅଛି ଏବଂ ବୃଷଭ ବାହନ, ଏମିତି ସବୁ ଅନେକ ଯେଉଁ ରୂପରେ ଶିବଙ୍କୁ ଚିତ୍ରିତ କରିଦିଆହେଇଛି, ତାର ବାସ୍ତବରେ କିଛି ଆଧ୍ୟାତ୍ମିକ ଗୁଢ଼ ରହସ୍ୟ ରହିଛି। ଆମେ ଚନ୍ଦ୍ରମା ତ ଦେଖୁଛେ ଆକାଶରେ, କାହାର ଜଟା ଉପରେ ଚନ୍ଦ୍ରମା ରହିପାରିବ କି, ସମ୍ଭବ କି, ଚିନ୍ତା କରନ୍ତୁ। ଏବଂ ସବୁବେଳେ ସାପ ସବୁ ଗଳାର ମାଳି କରିକି କିଏ ରଖିଥିବ କି, ତା ଜଟାରେ, ତା ହାତରେ, ବେକରେ ସବୁ ସାପ ଗୁଡା ଗୋଡ଼େ ହେଇକି ରହିଥିବେ, କାହାକୁ ବି ଭଲ ଲାଗିବ କି? ଭଗବାନଙ୍କର ଏମିତି ରୂପ କେମିତି ହେଇପାରେ? ଚିତ୍ରକାର କ'ଣ ପାଇଁ ଏମିତି ସବୁ ଚିତ୍ର ବନେଇଛନ୍ତି? କ'ଣ ସତରେ ଭଗବାନଙ୍କ ରୂପ ଏହା? ଆମ ଭାରତବର୍ଷରେ ଯେତେ ଭକ୍ତି ମାର୍ଗରେ ଯେତେ ସବୁ ସବୁ ଆପଣ ଚିତ୍ର କ୍ୟାଲେଣ୍ଡର ଆଦି ଦେଖୁଛନ୍ତି, ଅନ୍ୟ ଧର୍ମର ଲୋକ ସବୁ ଦେଖିଲେ ହସନ୍ତି, କାର ଅନେକ ମୁଣ୍ଡ ରହିଛି, ତା କାର ଅନେକ ହାତ ରହିଛି, କାର ଅନେକ ଗୋଡ଼ ରହିଛି, କିଏ ହାତରେ କ'ଣ ଧରିଛି, କିଏ କ'ଣ ଧରିଛି, କେତେ ପ୍ରକାର ଭିନ୍ନ ଭିନ୍ନ ଚିତ୍ର ସବୁ ଦେଖିଲେ ମନରେ କନଫ୍ୟୁଜନ ଆସେ। ବିଦେଶୀ ଲୋକ ଦେଖିଲେ ବୁଝିପାରନ୍ତିନି ଏସବୁ କ'ଣ, ଏମିତି ଲୋକ ସତରେ ପ୍ରକୃତିରେ ସମ୍ଭବ, ଏମିତି କ'ଣ ପାଇଁ ଚିତ୍ର କରାହେଇଛି? ମୁଁ ଗୋଟେ କଥା କହିଲେ ପ୍ରାଞ୍ଜଳ ହେବ, ଆପଣ କେବେ କୌଣସି ମଡର୍ଣ୍ଣ ଆର୍ଟିଷ୍ଟକୁ ଦେଖିଛନ୍ତି? ମଡର୍ଣ୍ଣ ଆର୍ଟ ଦେଖିଛନ୍ତି କେବେ? ମଡର୍ଣ୍ଣ ଆର୍ଟରେ କିଛିଟା ରେଖା ଥିବ, କିଛିଟା ବିନ୍ଦୁ ଥିବ, କୋଠି କଲର ଲାଗିଥିବ, କୋଠି କ'ଣ ଟିକେ, ଆପଣ ସାଧାରଣ ମଣିଷ ଜଣେ ଦେଖିଲେ ସେ ମଡର୍ଣ୍ଣ ଆର୍ଟରୁ କିଛି ତା ଥଳଗୋଳ ପାଇପାରିବନି, ବୁଝିପାରିବନି ଜମା। କିନ୍ତୁ ଜଣେ ମଡର୍ଣ୍ଣ ଆର୍ଟିଷ୍ଟକୁ ପଚାରନ୍ତୁ, ଭାଇ ଏ ଚିତ୍ରର ଅର୍ଥ କ'ଣ ଟିକେ ବୁଝେଇଦେଲ, ସେ ଏତେ କଥା ଅନର୍ଗଳ ଘଣ୍ଟା ଘଣ୍ଟା କରିକି ବୁଝେଇବ, ତା ଭିତରୁ ଅର୍ଥରୁ ଅନେକ ପ୍ରକାର ଅର୍ଥ ବାହାର କରିକି ଆପଣ ମୁଣ୍ଡ ଖରାପ ହୋଇଯିବ, ବୁଝିପାରିବେନି କିଛି। ତ ଆମ ଭାରତବର୍ଷରେ ଯେତେ ସବୁ ଚିତ୍ର ରହିଛି, ଦୁର୍ଗା, କାଳୀ, ଗଣେଶ, ହନୁମାନ ଆଦି 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 ଯେତେ ସବୁ ଚିତ୍ର ରହିଛି, ଏସବୁ ଚିତ୍ରଗୁଡ଼ାର ବାସ୍ତବିକ ଏମିତି ଲୋକ କେବେ ଦେଖିଛନ୍ତି କି? ଦେଖିଛନ୍ତି କେବେ ପ୍ରାକ୍ଟିକାଲି? କୋଟି କୋଟି ଲୋକ ଅଛନ୍ତି ଦୁନିଆରେ, କେହି ଏମିତି ଜଣେ ଲୋକ ଦେଖିଛନ୍ତି କେବେ ଯେଉଁ ପ୍ରକାର ଚିତ୍ର ସବୁ ଆମେ ଦେଖୁଛୁ ଭାରତବର୍ଷରେ ଭକ୍ତିରେ? ଚିତ୍ରକାର ଯେଉଁ ଏସବୁ ଚିତ୍ର ବନେଇଛନ୍ତି, ତାଙ୍କ ମନରେ ବୁଦ୍ଧିରେ କିଛି ଭାବନା ଯେଉଁଟା ସେମାନେ ବ୍ୟକ୍ତ କରିବା ପାଇଁ ଏମିତି ରୂପାନ୍ତରିତ କରିଦେଇଛନ୍ତି, ଚିତ୍ର ବନେଇଛନ୍ତି, ତାର ଅର୍ଥକୁ ଆମେ ଯେତେବେଳେ ନ ବୁଝିକି ସତରେ ଏମିତି ସ୍ଥୂଳ ରୂପରେ କେହି ଲୋକ ଥିଲେ ବା ଅଛନ୍ତି ବୋଲିକି ଯେତେବେଳେ ଆମେ ଭାବିଦେଇଛେ, ବାସ୍ତବରେ ଆମର ଭୁଲ ହେଇଯାଇଛି। ମୁଁ କହୁଥିଲି କି ଜଟା ଉପରେ ଗୋଟେ ଚନ୍ଦ୍ରମା ଦେଖାଇଛି, ଶିବଙ୍କ ଜଟା ଉପରେ ଗୋଟେ ଚନ୍ଦ୍ରମା ଦେଖାଇଛି, କ'ଣ ପାଇଁ, କ'ଣ ତାର ତାତ୍ପର୍ଯ୍ୟ, କା ମୁଣ୍ଡ ଉପରେ ଚନ୍ଦ୍ରମା କେମିତି ରହିବ? ବାସ୍ତବରେ ଚନ୍ଦ୍ରମା ଶୀତଳତାର ପ୍ରତୀକ ଅଟେ। ଜଣେ ଲୋକ ଯଦି ସଦାସର୍ବଦା ବହୁତ ଶାନ୍ତ ସ୍ନିଗ୍ଧ ଅବସ୍ଥାରେ ରହେ, ବହୁତ ଶୀତଳ ପ୍ରକୃତିର ଲୋକ, ଶୀତଳ ସ୍ୱଭାବର ଲୋକ ଅଟେ। ମୁଁ ଜଣେ ଯଦି ଚିତ୍ରକାରକୁ କହିବି, ଭାଇ ଜଣେ ଲୋକର ଚିତ୍ର ବନା, ସେ ସବୁବେଳେ ବହୁତ ଶାନ୍ତ ରହେ, ତା ମୁଣ୍ଡ ସବୁବେଳେ ଥଣ୍ଡା ଥାଏ, କେବେ ବି ଗରମ ହୁଏନି, ଏମିତି ଗୋଟେ ଲୋକର ଚିତ୍ର ବନା କେମିତି ବନେଇବ ଚିନ୍ତା କରନ୍ତୁ ଆପଣ। ତାକୁ କିଛି ନା କିଛି ସିମ୍ବଲ ଦେବାକୁ ପଡିବ ନା। ତ ଚିତ୍ରକାର ପରମାତ୍ମା ସେ ହେଉଛନ୍ତି ଶାନ୍ତିର ସାଗର। ଆମ ଭଳିଆ ମୁଡ୍ ଫ୍ଲକ୍ଚୁଏସନ୍ ତାଙ୍କର କେବେ ହୁଏନି, ଏବେ ଏବେ ଏକଦମ କ୍ରୋଧ କରୁଛୁ ତ ଏବେ ଏବେ ଏକଦମ ଶାନ୍ତ, ଏମିତି ପରମାତ୍ମା କେବେ ହୁଅନ୍ତିନି। ତେଣୁ ଚିତ୍ରକାର ତାଙ୍କର ସ୍ୱଭାବ ତା ଗୁଣକୁ ଚିତ୍ରିତ କରିବା ପାଇଁ ତାଙ୍କ ଜଟା ଉପରେ ଗୋଟେ ଚନ୍ଦ୍ରମାକୁ ଦେଖି ଦିଆଯାଇଛି। ଶିବଙ୍କୁ ସୋମନାଥ ବୋଲି କୁହାଯାଏ। ସୋମ ବାସ୍ତବରେ ଚନ୍ଦ୍ରମାର ପ୍ରତୀକ ଅଟେ। ତ ଚନ୍ଦ୍ରମା ଯେମିତି ଶୀତଳ, ସେମିତି ପରମାତ୍ମା ଶିବ ଶାନ୍ତିର ସାଗର ଅଟନ୍ତି। ତେଣୁ ସେଇଟା ଦେଖିବା ପାଇଁ ଚିତ୍ରକାର ସେମିତି ବନେଇ ଦେଇଛି। ଏବଂ ତାଙ୍କ ଗଳାରେ ଯୋଉ ଦେଖନ୍ତୁ ସାପ ଦେଖି ଦିଆହେଇଛି, କ'ଣ ପାଇଁ? ସାପ, ନାଗ ସାପ ଜଣେ ମଣିଷକୁ ଯେତେବେଳେ ଦଂଶନ କରୁଛି ତାର ମୃତ୍ୟୁ ହୋଇଯାଉଛି। ଆମ ଭାରତବର୍ଷୀୟ ଯୋଉ ଶାସ୍ତ୍ର ପୁରାଣରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଆଦିକୁ ବିଷଧର ସର୍ପ ରୂପରେ କବିମାନେ ବ୍ୟାଖ୍ୟା କରିଛନ୍ତି। ହଳାହଳ ବିଷଧର ସର୍ପ ଯୋଉଟା ଆମକୁ ଦଂଶନ କଲେ ଆମ ସମସ୍ତଙ୍କର ଅକାଳ ମୃତ୍ୟୁ ହୋଇଯିବ। ତ ସାଧାରଣ ମଣିଷକୁ ଯେମିତି ସାପ କାମୁଡ଼ିଲେ ସେ ମରିଯାଏ, କିନ୍ତୁ ଯିଏ ସାପ ଖେଳୁଛି, ସାପ ଧରୁଛି, ତା ପାଇଁ ସେଟା ଖେଳ, କିଛି ଚିନ୍ତା କରିବାର ନାହିଁ। ଆମେ ସାପ ଦେଖିଲେ ଡରିଯାଉଛୁ, କିନ୍ତୁ ଆପଣ ଦେଖିଥିବେ ସାପୁଆମାନେ ତାଙ୍କ ଗଳାରେ ସେଟାକୁ ମାଳା ଭଳିଆ ବି କେତେବେଳେ ସବୁ ପକେଇଥାନ୍ତି, ତାଙ୍କୁ ଡର ନାହିଁ, ଧରି ପକେଇବେ। ତ ସେମିତି ଏ ଯୋଉ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଯୋଉ ସବୁ ହଳାହଳ ବିଷଧର ସର୍ପ ତୁଲ୍ୟ ଯୋଉଟା ମଣିଷକୁ ଦଂଶନ କଲେ ମରିଯିବ, ସେଟା ପରମାତ୍ମା ଶିବ ପାଇଁ ଗଳା।